ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ନିଶାମୁକ୍ତ ଭାରତ ଅଭିଯାନରେ 11 କୋଟିରୁ ଅଧିକ ଲୋକ ସାମିଲ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା. ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅନ୍ତର୍ଗତ ସୌରଗ୍ରାମ ଯୋଜନାର କାର୍ଯ୍ୟକାରିତା ନିମନ୍ତେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି. ପଶ୍ଚିମବଙ୍ଗ ଆର୍ଜି କର ମେଡିକାଲ କଲେଜରେ ଘଟିଥିବା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନରେ ରେସିଡେଣ୍ଟ ଡାକ୍ତର. ସପ୍ତାହେ ବ୍ୟାପୀ ଧର୍ମଘଟ ପରେ ବାଂଲାଦେଶରେ କାର୍ଯ୍ୟରେ ଯୋଗଦେଲେ ପୁଲିସ୍ କର୍ମଚାରୀ. ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ୀଭୂତ କରିବା ନେଇ ନେପାଳ ଭାରତ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା ଅନୁଷ୍ଠିତ. ସାରା ଦେଶରେ ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମୁହିକ ଶପଥପାଠ ସମାରୋହ ଆୟୋଜିତ କରାଯାଇଥିଲା। ବିଭାଗୀୟ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏ ନେଇ ଶପଥପାଠ କରାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ନିଶାମୁକ୍ତ ଭାରତ ଅଭିଯାନର ବାର୍ତ୍ତା ରହିଛି ବିକଶିତ ଭାରତର ମନ୍ତ୍ର, ଭାରତ ହେଉ ନିଶାରୁ ସ୍ୱତନ୍ତ୍ର। ଏହି ଅବସରରେ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି ଏପର୍ଯ୍ୟନ୍ତ ଏହି ଅଭିଯାନରେ 11 କୋଟିରୁ ଅଧିକ ଲୋକ ସାମିଲ ହୋଇଛନ୍ତି। ଆଜି ଅନୁଷ୍ଠିତ ଆଭାସୀ କାର୍ଯ୍ୟକ୍ରମରେ ସାରା ଦେଶର ସରକାରୀ କର୍ମଚାରୀ, କେନ୍ଦ୍ରମନ୍ତ୍ରୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ସିସି, ନେହେରୁ ଯୁବକେନ୍ଦ୍ର ସଂଗଠନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର ସଦସ୍ୟ ସଦସ୍ୟାମାନେ ଭାଗ ନେଇଥିଲେ। 2020 ଅଗଷ୍ଟ 15ଠାରୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଗତବର୍ଷ ଅଗଷ୍ଟରୁ ଦେଶର ସମସ୍ତ ଜିଲ୍ଲାରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅନ୍ତର୍ଗତ ସୌରଗ୍ରାମ ଯୋଜନାର କାର୍ଯ୍ୟକାରିତା ନିମନ୍ତେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ନୂତନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ଯୋଜନାରେ ସାରା ଦେଶରେ ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଲେଖାଏଁ ଆଦର୍ଶ ସୌରଗ୍ରାମ ପ୍ରସ୍ତୁତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 800 କୋଟି ଟଙ୍କା ବ୍ୟୟ କରାଯିବ। ମାର୍ଗଦର୍ଶିକା ଅନୁଯାୟୀ ଗ୍ରାମାଞ୍ଚଳରେ 5000 ଜନସାଧାରଣ ଏବଂ ସ୍ୱତନ୍ତ୍ର ରାଜ୍ୟ କ୍ଷେତ୍ରରେ 2000ରୁ ଅଧିକ ଜନସଂଖ୍ୟା ବସବାସ କରୁଥିବା ଗ୍ରାମକୁ ସୌରଗ୍ରାମ ଭାବେ ପରିବର୍ତ୍ତନ କରାଯିବ। ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୌରଗ୍ରାମଗୁଡ଼ିକ ମଧ୍ୟରୁ ଅଧିକ ନବୀକରଣ ଶକ୍ତି କ୍ଷମତା ବିଶିଷ୍ଟ ଗ୍ରାମକୁ ବିଜେତା ଘୋଷଣା କରାଯିବା ସହ 1 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀରେ ସରକାର ସୌର ଛାତ କ୍ଷମତା କ୍ଷେତ୍ରରେ ଏବଂ ବିଜୁଳି ଉତ୍ପାଦନ ସମ୍ବନ୍ଧରେ ଏହି ଯୋଜନାକୁ ଅନୁମତି ପ୍ରଦାନ କରିଥିଲେ। ପଶ୍ଚିମବଙ୍ଗର ଆର୍ଜି କର ମେଡିକାଲ କଲେଜରେ ଘଟିଥିବା ଘଟଣାକୁ ନେଇ ଦେଶବ୍ୟାପୀ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଇତିମଧ୍ୟରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ଏମ୍ସରେ ଜରୁରୀକାଳୀନ ରୋଗୀ ସେବା ସାମାନ୍ୟ ଭାବେ କାମ କରୁଥିବା କୁହାଯାଇଛି। ଏକ ବିଜ୍ଞପ୍ତି ଅନୁଯାୟୀ ସ୍ଥିତି ସ୍ୱାଭାବିକ ହେବା ପରେ ବହିର୍ରୋଗୀ ସେବା କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ପୂର୍ବରୁ ଡାକ୍ତର ଦେଖାଇବା ଲାଗି ଯୋଗାଯୋଗ କରିଥିବା ରୋଗୀମାନଙ୍କୁ ଓପିଡି ସେବା ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍କିଟାଲରେ ରୋଗୀ ସେବା ନିମନ୍ତେ ଜରୁରୀକାଳୀନ ବ୍ୟବସ୍ଥା କରାଯାଇଛି। ଡାକ୍ତରମାନଙ୍କ ଏହି ଧର୍ମଘଟରେ ଦିଲ୍ଲୀର ସଫଦରଜଙ୍ଗ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଏବଂ ମୌଲାନା ଆଜାଦ ମେଡିକାଲ କଲେଜର ଡାକ୍ତରମାନେ ସାମିଲ ହୋଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଆର୍ଜି କର ମେଡିକାଲ କଲେଜ ଏବଂ ହସ୍କିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତା ରବିବାର ସୁଦ୍ଧା ପୁଲିସ୍ ଯଦି କୌଣସି ନିଷ୍କର୍ଷରେ ନ ପହଞ୍ଚେ ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ। ଇତିମଧ୍ୟରେ ଆର୍ଜି କର ମେଡିକାଲ କଲେଜ ଏବଂ ହସ୍କିଟାଲର ଅଧ୍ୟକ୍ଷ ସନ୍ଦୀପ ଘୋଷ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖ ରବିବାର ଦିନ ଆକାଶବାଣୀର ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହା ହେବ ମନ୍ କି ବାତ୍ର 113ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କଠାରୁ ସେମାନଙ୍କର ବିଚାର ଓ ପ୍ରସ୍ତାବ ଆହ୍ୱାନ କରିଛନ୍ତି। ନିଶୁଳ୍କ ନମ୍ଘର 1800117800 ମାଧ୍ୟମରେ ସେମାନଙ୍କର ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଛି। ସେହିଭଳି ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇ ଗଭ୍ ଓପନ୍ ଫୋରମ୍ ମାଧ୍ୟମରେ ମଧ୍ୟ ଦେଶବାସୀ ସେମାନଙ୍କର ମତାମତ ଉପସ୍ଥାପନ କରିପାରିବେ। ଆସନ୍ତା 23 ତାରିଖ ଶୁକ୍ରବାର ସୁଦ୍ଧା ମତ ଉପସ୍ଥାପନ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟୱାର୍କ, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଏବଂ ଆକାଶବାଣୀ, ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧାସଳଖ ପ୍ରସାରଣ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ବାଂଲାଦେଶରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ ଏକ ସପ୍ତାହ ହେବ କାର୍ଯ୍ୟରେ ଯୋଗ ଦେଇନଥିବା ପୁଲିସ୍ କର୍ମଚାରୀମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦେଶରେ ଆୱାମୀ ଲିଗ୍ ନେତୃତ୍ୱାଧୀନ ସରକାରର ପତନ ପରେ ସେଠାକାର ଅନେକଗୁଡ଼ିଏ ପୁଲିସ୍ ଷ୍ଟେସନ ଉପରେ ଆକ୍ରମଣ ହୋଇଥିଲା। ଏହା ଦୃଷ୍ଟିରୁ ପୁଲିସ୍ କର୍ମଚାରୀମାନେ କାର୍ଯ୍ୟ କରୁନଥିଲେ। ଗତ କିଛିଦିନ ହେବ ଢାକା ସମେତ ଅନ୍ୟ କେତେକ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ଟ୍ରାଫିକ୍ କାର୍ଯ୍ୟ ତୁଲାଉଥିବା ଜଣାପଡ଼ିଛି। ତେବେ ଅଚଳାବସ୍ଥା ନେଇ ସେଠାକାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ୍ ଏମ୍ ଶେଖାବଟ ହୁସେନଙ୍କ ସହ ଆଲୋଚନା ପରେ ପୁଲିସ୍ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ପୁଲିସ୍ ଅଧିକାରୀମାନଙ୍କ 11 ଦଫା ଦାବି ପୂରଣ ନିମନ୍ତେ ପ୍ରତିଶ୍ରତି ଦିଆଯିବା ପରେ ପୁଲିସ୍ ଧର୍ମଘଟ ସମାପ୍ତ ହୋଇଥିଲା। ତେବେ ଆଗାମୀ ଦିନରେ ପୁଲିସ୍ ଅଧିକାରୀଙ୍କ ଉପରେ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ବାଂଲାଦେଶ ସରକାର କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଆଜି କାଠମାଣ୍ଡୁଠାରେ ନେପାଳର ବୈଦେଶିକ ମନ୍ତ୍ରୀ ଆର୍ଜୁ ରାଣା ଦେୱାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ନେତା ଦ୍ୱିପକ୍ଷୀୟ ସମସ୍ୟା ସମେତ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ସହମତ ହୋଇଛନ୍ତି। ଶ୍ରୀ ମିସ୍ତ୍ରୀ ମଧ୍ୟ ନେପାଳର ବିଦେଶ ସଚିବ ସେବା ଲମ୍ସଲଙ୍କ ସହ ଭାରତ ନେପାଳ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ଭାରତ ଏବଂ ନେପାଳ ମଧ୍ୟରେ ଅନେକ ବର୍ଷର ସାଂସ୍କୃତିକ ସମ୍ପର୍କ ରହିଆସିଛି। ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ସହଯୋଗ ଆହୁରି ସୁଦୃଢ଼ ହୋଇଥିବାବେଳେ ଭାରତ ସରକାରଙ୍କ ସହାୟତାରେ ନେପାଳର ଅନେକଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ତାଙ୍କର ମାଲଦ୍ୱୀପ ପ୍ରତିପକ୍ଷ ମୁସା ଜମିର 2024-2029 ମଧ୍ୟରେ 1000 ମାଲଦ୍ୱୀପ ପ୍ରଶାସନିକ ସେବା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ରାଜିନାମାର ନବୀକରଣ କରିଛନ୍ତି। ଏହି ରାଜିନାମା ଚଳିତ ମାସ 9 ତାରିଖରେ ମାଲଦ୍ୱୀପର ରାଜଧାନୀଠାରେ ହୋଇଥିଲା। ଏହି ନବୀକରଣ ଭାଗିଦାରୀ ସମ୍ପର୍କ ମାଲଦ୍ୱୀପର ପ୍ରଶାସନିକ ସେବା ଅଧିକାରୀମାନଙ୍କର ଲୋକମାନଙ୍କ ପାଇଁ ଯୋଜନା ଶାସନ ଏବଂ ପ୍ରଶାସନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ଭାରତ ଓ ମାଲଦ୍ୱୀପ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବ। ଭାରତୀୟ ପୁଞ୍ଜି ବଜାରରେ କଂଗ୍ରେସ ଦଳ ଅସ୍ଥିରତା ସୃଷ୍ଟି କରୁଛି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି। ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସେମାନେ ସମ୍ପୂର୍ଣ୍ଣ ପୁଞ୍ଜି ବଜାରକୁ ଧରାଶାୟୀ କରିବାକୁ ଓ କ୍ଷୁଦ୍ର ନିବେଶକାରୀମାନଙ୍କର ପୁଞ୍ଜି ନିବେଶକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି କଂଗ୍ରେସ ମଧ୍ୟ ବିଦେଶୀ ପୁଞ୍ଜି ନିବେଶକୁ ବନ୍ଦ କରିବାକୁ ଚାହୁଁଛି। ହିଣ୍ଡେନବର୍ଗ ଉପରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରସାଦ କହିଛନ୍ତି ହିଣ୍ଡେନବର୍ଗରେ ପୁଞ୍ଜି ନିବେଶକାରୀ ଜର୍ଜ ସୋରୋସ୍ ନିୟମିତ ଭାବେ ଭାରତ ବିରୋଧୀ ପ୍ରଚାର ଅଭିଯାନରେ ସାମିଲ ରହିଥିବାର ସେ ଅଭିଯୋଗ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ବିପର୍ଯ୍ୟୟ ସମୟରେ ସୁରକ୍ଷିତ ରହିବାର ଉପାୟ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟ ଏସ୍ ବତ୍ସ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ଜେପିଏନ୍ଏ ଟ୍ରାମା ସେଣ୍ଟର ମୁଖ୍ୟ ଡାକ୍ତର କାମରାନ ଫାରୁକ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-2100 ଓ 011-233-1444 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30 ସମୟରେ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଶ୍ରୀନଗରଠାରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ରରୁ ବଟାନିକାଲ୍ ଗାର୍ଡେନ୍ ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରାରେ ଜନପ୍ରତିନିଧି ଅଧିକାରୀ ଏବଂ ହଜାର ହଜାର ସଂଖ୍ୟାର ନାଗରିକମାନେ ଯୋଗ ଦେଇଥିଲେ। ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଜାମ୍ମୁ କାଶ୍ମୀରରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି। ସେ ଅଧିକରୁ ଅଧିକ ଲୋକଙ୍କୁ ଏହି ଅଭିଯାନରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍ତି। ଉପରାଜ୍ୟପାଳ ଜାମ୍ମୁ କାଶ୍ମୀରର ଶହୀଦ ଏବଂ ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ଏକ ପ୍ରତୀକ ଚିହ୍ନ ଜାରି କରିଛନ୍ତି। ନିଶାମୁକ୍ତ ଭାରତ ଅଭିଯାନରେ 11 କୋଟିରୁ ଅଧିକ ଲୋକ ସାମିଲ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅନ୍ତର୍ଗତ ସୌରଗ୍ରାମ ଯୋଜନାର କାର୍ଯ୍ୟକାରିତା ନିମନ୍ତେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି। ପଶ୍ଚିମବଙ୍ଗ ଆର୍ଜିକର ମେଡିକାଲ କଲେଜରେ ଘଟିଥିବା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନରେ ରେସିଡେଣ୍ଟ ଡାକ୍ତର। ସପ୍ତାହେ ବ୍ୟାପୀ ଧର୍ମଘଟ ପରେ ବାଂଲାଦେଶରେ କାର୍ଯ୍ୟରେ ଯୋଗଦେଲେ ପୁଲିସ୍ କର୍ମଚାରୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ୀଭୂତ କରିବା ନେଇ ନେପାଳ ଭାରତ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।